ମୋ ନାମ ଅମର କୁମାର ପ୍ରଧାନ। ମୁଁ ଜଣେ ଦୃଷ୍ଟିହୀନ ବ୍ୟକ୍ତି। ଆଜକୁ ପ୍ରାୟ ଦୀର୍ଘ 15 ବର୍ଷ ହେଲା ଭୁବନେଶ୍ୱର ସତ୍ୟନଗର ନବୀନ ନଗର ବସ୍ତିରେ ବସବାସ କରୁଅଛି। କିନ୍ତୁ ବଡ ଦୁଃଖଦାୟକର କଥା, ମୁଁ ଜଣେ ଦୃଷ୍ଟିହୀନ ବାଜି ଏବଂ ମୋ ସ୍ତ୍ରୀ ଜଣେ ଶ୍ରବଣହୀନ ଅଛନ୍ତି। ମୋର ଛୋଟ ଛୋଟ ପିଲା 2ଟି ଅଛନ୍ତି। ମୁଁ ଏଠାରେ ଦୀର୍ଘ 15 ବର୍ଷ ହେଲା ଏଠି ବସବାସ କରୁଅଛି। ତେଣୁ ବଡ ଦୁଃଖଦାୟକର କଥା, ଯେତେ ରାଜୀବ ଆବାସର ଘର ସର୍ଭେ ହେଲା ସେ ସମୟରେ ମୋର ଦେହ ଅସୁସ୍ଥ ଥିବାରୁ ମୁଁ ନଥିଲି। କିନ୍ତୁ ଆଜି ପାଣି କାଦୁଅରେ ମଧ୍ୟ ଅସୁବିଧା ସମ୍ମୁଖୀନ ହେଉଛି ଆଜ୍ଞା। ଯେତେବେଳେ ମୋ ଘରେ ପାଣି ପଶୁଛି, ଅଞ୍ଚ ଅଞ୍ଚ ମଧ୍ୟ ବେକେ ବେକେ ପାଣି ହେଇଯାଉଛି। ମୁଁ ସେଥିପାଇଁ ବହୁତ ଅସୁବିଧା ସମ୍ମୁଖୀନ ହେଉଛି। ସମସ୍ତଙ୍କୁ ମଧ୍ୟ ମୋର ନିବେଦନ ଆଜିକୁ ଜଣେଇ ଆସୁଛି। ଗ୍ରୀଭାଂଶୁ କତୁରୁ ସେକ୍ରେଟେରିଏଟ୍ର ଚାରିଆଡେ ମଧ୍ୟ ମୋର ଦୁଃଖ ଜଣାଉଛି, ମୋ ନିବେଦନ ଜଣାଉଛି। କେହି ମଧ୍ୟ ମୋ ଶୁଣିବା ପାଇଁ ମୋର ଦୁଃଖ ନାରାଜ ହେଉଛନ୍ତି। କିନ୍ତୁ ଆପଣମାନେ ଯେତେ ଦୟା କରିବେ ମୋ ପ୍ରତି, ମୋର ପରିବାର ପ୍ରତି ଯେତେ ଦୟା କରିବେ, ନିଶ୍ଚିତ ଭଗବାନ ଆପଣମାନଙ୍କର ମଙ୍ଗଳମୟ କରିବ। ମୁଁ ବହୁତ ଦୁଃଖରେ ମୁଁ ଆଜ୍ଞା ଚାହୁଁଛି, ଯୋଉ ନବୀନ ନଗର ବସ୍ତିରେ ରହିଛି ସେଥିରେ ପାଣି ଆଜ୍ଞା ହେଉଛି, କିନ୍ତୁ ମୋତେ ସାହିତ୍ୟ ଭାବରେ କୌଣସି ଭାବରେ କୌଣସି ଟିକେ ମାନେ ଜାଗା ଖଣ୍ଡେ ଦେଲେ କି ଘର ଖଣ୍ଡେ ବାସଗୃହ ଖଣ୍ଡେ ଦେଲେ ମୁଁ ରୁହନ୍ତି। ଏଥିପାଇଁ ବହୁତ ଅସୁବିଧାରେ ମୁଁ ସମ୍ମୁଖୀନ ହେଉଛି।
କହିଲେ ନା